26:17। ଗିଦିଅନର ମୃତ୍ୟୁ ପରେ ଇସ୍ରାଏଲ ପୁନର୍ବାର ଈଶ୍ୱରଙ୍କ ଠାରୁ ବିମୁଖ ହେଲେ, ତେଣୁ ଈଶ୍ୱର ପଲିଷ୍ଟିୟମାନଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ। ତହିଁରେ ଈଶ୍ୱର ଜଣେ ବ୍ୟକ୍ତିଙ୍କୁ ପଠାଇଲେ, ତାହାଙ୍କ ନାମ ସାମସନ। ଈଶ୍ୱରଙ୍କ ଆତ୍ମା ତାହାଙ୍କୁ ଶକ୍ତିଯୁକ୍ତ କଲେ, କିନ୍ତୁ ସାମସନ ଇସ୍ରାଏଲର ଉଦ୍ଧାର ନିମନ୍ତେ ନିଜର ଶକ୍ତିକୁ ଅପବ୍ୟବହାର କଲେ। ସେ ଈଶ୍ୱରଙ୍କ ଅବାଧ୍ୟ ହେଲେ। ସେ ଗୋଟିଏ ପଲିଷ୍ଟିୟ ଝିଅକୁ ପ୍ରେମ କଲେ। ସେ ତାଙ୍କୁ ଆଣି ବିବାହ କରିବାକୁ ବାପାଙ୍କୁ କହିଲେ। ସେ ଝିଅ ଘରକୁ ଗଲାବେଳେ ରାସ୍ତାରେ ଗୋଟେ ସିଂହ ଆସିଲା, କିନ୍ତୁ ସାମସନ ଖୁବ୍ ଶକ୍ତିଶାଳୀ ଥିବାରୁ ବିନା ଅସ୍ତ୍ରରେ ତାହାକୁ ବଦ୍ଧ କଲା। ସେ ପଲିଷ୍ଟିୟ ସ୍ତ୍ରୀକୁ ବିବାହ କଲେ, କିନ୍ତୁ ସେ ସ୍ତ୍ରୀ ତାଙ୍କ ପ୍ରତି ବିଶ୍ୱସ୍ତ ନଥିଲା, ତେଣୁ ସେ କ୍ରୋଧାନ୍ୱିତ ହୋଇ 30 ଜଣ ପଲିଷ୍ଟିୟକୁ ବଦ୍ଧ କଲେ।